ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବାର ଆଜି ହେଉଛି ଶେଷ ଦିବସ. କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ବିକଶିତ ଭାରତ ଗଠନ ଦିଗରେ ବ୍ୟବସାୟିକ ଗୋଷ୍ଠୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ସ୍ନାତକ ପାଠ୍ୟକ୍ରମ ଲାଗି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା 2024 ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଦାଖଲର ଶେଷ ଦିନକୁ ଚଳିତ ମାସ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି. ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ଶ୍ରୀମଦ୍ ସ୍ୱାମୀ ସ୍କରଣାନନ୍ଦଜୀଙ୍କ ମହାରାଜଙ୍କର ଗତକାଲି ରାତିରେ କୋଲକାତାଠାରେ ପରଲୋକ ଘଟିଛି ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟାନ୍ସକୁ 63 ରନ୍ରେ ପରାସ୍ତ କରିଛି. ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବାର ଆଜି ହେଉଛି ଶେଷ ଦିବସ, ତେବେ ବିହାରରେ ଆସନ୍ତାକାଲି ପର୍ଯ୍ୟନ୍ତ ଏଥିଲାଗି ମନୋନୟନପତ୍ର ଦାଖଲ କରାଯାଇପାରିବ. ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହିତ 30 ହେଉଛି ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିନ. ତେବେ ବିହାରରେ ଆଗାମୀ 30 ଦିନ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଏବଂ ସେଠାରେ ପ୍ରତ୍ୟାହାରର ଶେଷ ଦିନ ହେଉଛି ଏପ୍ରିଲ୍ 2। ଏହି ପ୍ରଥମ ପର୍ଯ୍ୟାୟ ଲାଗି ଆସନ୍ତା ମାସ 19 ମତଦାନ ହେବ. ଏହି ପର୍ଯ୍ୟାୟରେ 17 ରାଜ୍ୟ ଏବଂ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ. ତାମିଲନାଡୁର 39 ଲୋକସଭା ଆସନ ଲାଗି ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ରାଜସ୍ଥାନର 12, ଉତ୍ତରପ୍ରଦେଶର 8 ଏବଂ ମଧ୍ୟପ୍ରଦେଶର 6 ଆସନ ଲାଗି ମତଦାନ ହେବ. ସେହିଭଳି ଉତ୍ତରାଖଣ୍ଡ, ଆସାମ ଓ ମହାରାଷ୍ଟ୍ରର 5 ଲେଖାଏଁ ଆସନ, ବିହାରର 4, ପଶ୍ଚିମବଙ୍ଗର 3, ଅରୁଣାଚଳ ପ୍ରଦେଶ ଓ ମେଘାଳୟର 2 ଲେଖାଏଁ ଆସନ ଲାଗି ମତଦାନ ହେବ. ଏହାଛଡ଼ା ଏହି ପର୍ଯ୍ୟାୟରେ ଛତିଶଗଡ଼, ମିଜୋରାମ, ନାଗାଲାଣ୍ଡ, ସିକିମ୍, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ କାଶ୍ମୀର, ଲାକ୍ଷାଦ୍ୱୀପ ଓ ପୁଡୁଚେରୀର 1 ଲେଖାଏଁ ଆସନ ଲାଗି ମତଦାତାମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 99 ଆସନ ଲାଗି ମତଦାନ ହେବ। ମହାରାଷ୍ଟ୍ରର ଆକୋଲା ପଶ୍ଚିମ ବିଧାନସଭା ଆସନ ଲାଗି ଉପନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିକୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ରଦ୍ଦ କରିଛନ୍ତି। ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଏମ୍ଏସ୍ ଜାୱାଲକରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ବିଧାନସଭା ଆସନ ଲାଗି କୌଣସି ଉପନିର୍ବାଚନ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଚଳିତ ମାସ 16 ଦିନ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଉପନିର୍ବାଚନ କରାଗଲେ ଏହି ଆସନରୁ ନିର୍ବାଚିତ ହେବାକୁ ଥିବା ନୂତନ ପ୍ରତିନିଧିଙ୍କ କାର୍ଯ୍ୟକାଳ 1 କମ୍ ରହିବ। ଏହା ଜନପ୍ରତିନିଧି ଆଇନର ଧାରା 151 କୁ ଉଲ୍ଲଂଘନ କରୁଛି। ସ୍ଥାନୀୟ ଜଣେ ବାସିନ୍ଦାଙ୍କର ଏ ସମ୍ପର୍କିତ ଏକ ଆବେଦନକୁ ବିଚାର କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଆକୋଲା ପଶ୍ଚିମ ବିଧାନସଭା ଆସନର ପ୍ରତିନିଧି ତଥା ବିଜେପି ବିଧାୟକ ଗୋବର୍ଦ୍ଧନ ଶର୍ମାଙ୍କର ଗତବର୍ଷ ନଭେମ୍ବର ମାସରେ ପରଲୋକ ଘଟିବା ପରେ ଏହି ଆସନଟି ଖାଲି ପଡ଼ିଛି। ତେଲଙ୍ଗାନାରେ ଆସନ୍ତା ମେ 13 17 ଯାକ ଲୋକସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି ଚଳିତଥର ଯୁବବର୍ଗ ଏବଂ ପ୍ରଥମଥର ଭୋଟ୍ ଦେଉଥିବା ମତଦାତାଙ୍କ ସମେତ ମହିଳା ଭୋଟରମାନେ ଏହି ନିର୍ବାଚନରେ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ରାଜ୍ୟରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ। ରାଜ୍ୟର ମୋଟ 3,30,00,000 ମତଦାତାଙ୍କ ମଧ୍ୟରୁ 1,65,00,000 ହେଉଛନ୍ତି ମହିଳା ମତଦାତା। ତେବେ ପ୍ରଥମଥର ଲାଗି ଭୋଟ୍ ଦେବାକୁ ଥିବା ମତଦାତାଙ୍କ ମଧ୍ୟରେ 4,82,000 ପୁରୁଷ ଥିବାବେଳେ 3,84,000 ମହିଳା ଭୋଟର ଅଛନ୍ତି। ଏହି 17 ଆସନ ଲାଗି ରାଜ୍ୟବ୍ୟାପୀ ମୋଟ 19,356 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। 17 ଆସନ ମଧ୍ୟରୁ 3 ଅନୁସୂଚିତ ଜାତି ଏବଂ 2 ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ରାଜ୍ୟରେ ମାଲକାଜଗିରି ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 31,00,000 ମତଦାତା ରହିଥିବା ବେଳେ ମହବୁବ୍ନଗରରେ ସର୍ବନିମ୍ନ 14,23,000 ଭୋଟର ଅଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ବିକଶିତ ଭାରତ ଗଠନ ଦିଗରେ ବ୍ୟବସାୟିକ ଗୋଷ୍ଠୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗତକାଲି ମୁମ୍ବାଇଠାରେ ବାଣିଜ୍ୟିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଯଦି ପୁଣିଥରେ କ୍ଷମତାକୁ ଆସେ ତେବେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ ବୋଲି ଶ୍ରୀ ଗୋୟଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗତ 10 ମଧ୍ୟରେ ଭାରତ ବିଶ୍ୱର 5ମ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଛି। ଏହା କେବଳ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସମ୍ଭବ ହୋଇପାରିଛି। ଗତ ଏକ ଦଶନ୍ଧି ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚଥିବାରୁ ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରିବା ସହିତ ଦେଶରେ ଦ୍ରତ ଆର୍ଥିକ ଅଭିବୃଦ୍ଧି ହାସଲ ହୋଇଛି। ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତା ସବ୍କା ବିକାଶ ସାର୍ଥକ ହୋଇପାରିଛି ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ସ୍ନାତକ ପାଠ୍ୟକ୍ରମ ଲାଗି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା 2024 ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଦାଖଲର ଶେଷ ଦିନକୁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗର ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି। ଦେଶବ୍ୟାପୀ କେତେକ ପରୀକ୍ଷାର୍ଥୀ ଏବଂ ଏଥିରେ ସମ୍ପୃକ୍ତ ପକ୍ଷମାନଙ୍କର ଅନୁରୋଧକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ନିଆଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି। ଏହି ପ୍ରବେଶିକା ପରୀକ୍ଷା ଭାରତ ବାହାରେ 26 ସହର ସମେତ ମୋଟ 380 ସହରରେ ଅନୁଷ୍ଠିତ ହେବ। ଜେନେଭାରେ ଚାଲିଥିବା ଆନ୍ତଃ ସଂସଦୀୟ ସମ୍ମିଳନୀ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ନେତୃତ୍ୱରେ ଯାଇଥିବା ଭାରତୀୟ ସଂସଦୀୟ ଦଳ ସେମାନଙ୍କର ଆର୍ମେନିଆ ପ୍ରତିପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ଆର୍ମେନିଆ ଜାତୀୟ ଆସେମ୍ବିର ଉପସଭାପତି ହ୍ୟାକବ ଆର୍ଶାକ୍ୟାନ୍ ଆର୍ମେନିଆ ସଂସଦୀୟ ଦଳର ନେତୃତ୍ୱ ନେଇଥିଲେ। ଏହି ଦ୍ୱିପକ୍ଷୀୟ ଆଲୋଚନା ଅବସରରେ ଶ୍ରୀ ହରିବଂଶ କହିଛନ୍ତି ଅର୍ଥନୈତିକ ଭାଗିଦାରୀ ସମେତ ବୈଷୟିକ କାରିଗରୀ କୌଶଳ, କୃଷି, ଅକ୍ଷୟ ଶକ୍ତି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କ ସହିତ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାର ସମ୍ଭାବନା ରହିଛି। ଏହି ଗସ୍ତ ଅବସରରେ ଶ୍ରୀ ହରିବଂଶ ଆନ୍ତଃ ସଂସଦୀୟ ୟୁନିୟନ୍ର ସଭାପତି ତୁଲିଆ ଆକ୍ସନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତୀୟ ପ୍ରତିନିଧି ଦଳରେ ଏସ୍ ନିରଞ୍ଜନ ରେଡ୍ଡି, ସୁଜିତ କୁମାର, ଅଶୋକ ମିତ୍ତଲ, ପ୍ରଶାନ୍ତ ନନ୍ଦ ଏବଂ ସୁମିତ୍ରା ସାମିଲ ହୋଇଛନ୍ତି। ବରିଷ୍ଠ କୂଟନୀତିଜ୍ଞ ଅଭୟ ଠାକୁର ମିଆଁମାରରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। 1992 ବ୍ୟାଚ୍ର ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ଠାକୁର ଖୁବ୍ ଶୀଘ୍ର ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଶ୍ରୀ ଠାକୁର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଓଏସ୍ଡି ରୂପେ କାର୍ଯ୍ୟ କରୁଛନ୍ତି। ଏଥିସହିତ ସେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ G20 ସମ୍ମିଳନୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ଶ୍ରୀମଦ୍ ସ୍ୱାମୀ ସ୍କରଣାନନ୍ଦ ଜି ମହାରାଜଙ୍କର ଗତକାଲି ରାତିରେ କୋଲକାତାଠାରେ ପରଲୋକ ଘଟିଛି। ଆଜି ସକାଳୁ ରାତି 8 ପର୍ଯ୍ୟନ୍ତ ତାଙ୍କର ପାର୍ଥିବ ଶରୀରକୁ ବେଲୁର ମଠରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ ଏବଂ ପରେ ସେଠାରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ସ୍ୱାମୀ ସ୍କରଣାନନ୍ଦ ଜି ମହାରାଜଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋରଠାରେ ଏକ ଜାହାଜ ଧକ୍କା ଦେବା ଫଳରେ ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍ ଭୁଷୁଡ଼ି ପଡ଼ିଛି। ବାଲ୍ଟିମୋରର ଅଗ୍ନିଶମ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ବ୍ରିଜ୍ରେ ମାଡ଼ ହେବା ପରେ ସମ୍ପୃକ୍ତ ଜାହାଜରେ ନିଆଁ ଲାଗିଯାଇଥିଲା ଏବଂ ପରେ ସେଠାରେ ଏହା ବୁଡ଼ିଯାଇଥିଲା। ଫଳରେ ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ହେବା ସହିତ ଯାନବାହନଗୁଡ଼ିକ ମଧ୍ୟ ନଦୀ ମଧ୍ୟରେ ଡୁବିଯାଇଛି। ଏହି ବ୍ରିଜ୍ଟିକୁ ମରାମତି କରିବା ସମୟରେ ପ୍ରାୟ 8 ଲୋକ ସେଠାରେ ଡୁବିଯାଇଥିଲେ। ସେମାନଙ୍କ ମଧ୍ୟରୁ 2 ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ 6 ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ବୋଲି ଅଗ୍ନିଶମ ବିଭାଗ କହିଛି। ଆଇପିଏଲ୍ରେ ଗତକାଲି ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟାନ୍ସକୁ 63 ରନ୍ରେ ପରାସ୍ତ କରିଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ହରାଇ 206 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶିବମ୍ ଦୁବେ 63 ବଲ୍ରୁ 51 ରନ୍ କରିଥିବା ବେଳେ ଅଧିନାୟକ ଋତୁରାଜ ଗାଇକ୍ୱାଡ୍ ଓ ରଚିନ୍ ରବୀନ୍ଦ୍ର 46 ରନ୍ ରେଖାଏ କରିଥିଲେ। 207 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟାନ୍ସ ନିର୍ଦ୍ଧାରିତ 20 ଓଭରରେ 143 ରନ୍ କରିବାକୁ ସକ୍ଷମ ହୋଇଥିଲା। ଶିବମ୍ ଦୁବେଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ମିଆମି ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ବର୍ଗରେ ଭାରତର ରୋହନ ବୋପନ୍ନା ଏବଂ ଅଷ୍ଟ୍ରେଲିଆର ମ୍ୟାଥ୍ୟୁ ଏବ୍ଡେନ୍ଙ୍କ ଯୋଡ଼ି ସେମିଫାଇନାଲ୍ରେ ପ୍ରବେଶ କରିଛି। ଏହି ଯୋଡ଼ି କ୍ୱାର୍ଟର ଫାଇନାଲ୍ରେ ନେଦରଲ୍ୟାଣ୍ଡସ୍ର ସେମ୍ ଭର୍ବିକ୍ ଓ ଅଷ୍ଟ୍ରେଲିଆର ଜନ୍ ପ୍ୟାଟ୍ରିକ୍ ସ୍ମିଥ୍ ଯୋଡ଼ିକୁ 3-4, 7-5 ଓ 10-7 ସେଟ୍ରେ ପରାସ୍ତ କରିଥିଲା। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବାର ଆଜି ହେଉଛି ଶେଷ ଦିବସ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ବିକଶିତ ଭାରତ ଗଠନ ଦିଗରେ ବ୍ୟବସାୟିକ ଗୋଷ୍ଠୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏବଂ ସ୍ନାତକ ପାଠ୍ୟକ୍ରମ ଲାଗି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା 2024 ନିମନ୍ତେ ଅନ୍ଲାଇନ୍ ମାଧ୍ୟମରେ ଦରଖାସ୍ତ ଦାଖଲର ଶେଷ ଦିନକୁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।